ଛବି ସାତ। କିଣାନ୍ ଦେଶର ଦୁଷ୍ଟ ଲୋକ ଇସ୍ରାଏଲକୁ ଭୟ କଲେ, ଏଣୁ ସେମାନଙ୍କ ପାଞ୍ଚ ଗୋଟି ଗୋଷ୍ଠୀ ମିଶି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ ସଜେଇଲେ। କିନ୍ତୁ ସଦାପ୍ରଭୁ ଯିହୋଶୁଆଙ୍କୁ କହିଲେ, ସେମାନଙ୍କ ସକାଶେ ଭୟ କର ନାହିଁ। ତେଣୁ ଯିହୋଶୁଆ ଓ ଇସ୍ରାଏଲର ସୈନ୍ୟ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। କିଣାନ୍ର ଲୋକମାନେ ଭୟଭୀତ ହୋଇ ଦୌଡ଼ି ଚାଲିଗଲେ। ସେଦିନ ସଦାପ୍ରଭୁ ଶତ୍ରୁମାନଙ୍କ ଉପରେ କୁଆପଥର ବର୍ଷା କରାଇଲେ, ସେଥିରେ ଅନେକ ଲୋକ ମଲେ। ଦିନସାରା ଯୁଦ୍ଧ ଚାଲି ରହିଲା। ସେତେବେଳେ ଯିହୋଶୁଆ କହିଲେ, ସୂର୍ଯ୍ୟ ସ୍ଥଗିତ ହୁଅ। ତହିଁରେ ପରମେଶ୍ୱର ସୂର୍ଯ୍ୟ ଓ ଚନ୍ଦ୍ରକୁ ସ୍ଥଗିତ ରଖିଲେ, ଶତ୍ରୁମାନଙ୍କୁ ବିନାଶ କଲା ପର୍ଯ୍ୟନ୍ତ ସ୍ଥଗିତ ରହିଲା। ସେପରି ଘଟଣା ଆଉ କେବେ ଘଟିନାହିଁ। ସଦାପ୍ରଭୁ ପରମେଶ୍ୱର କିଣାନ୍ ଦେଶର ସବୁ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିବା ପାଇଁ ଇସ୍ରାଏଲ ଲୋକଙ୍କୁ ସାହାଯ୍ୟ କଲେ।